आकाशवाणी ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ବିଶ୍ୱ ପରିବେଶ ଦିବସ ଅବସରରେ ସ୍ୱତନ୍ତ୍ର ବୃକ୍ଷରୋପଣ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତର ଆତଙ୍କବାଦ ବିରୋଧୀ ଆଭିମୁଖ୍ୟ ନେଇ ଆମେରିକାର ନେତୃବୃନ୍ଦଙ୍କ ସହ ଆଲୋଚନା କଲେ ବହୁଦଳୀୟ ସଂସଦୀୟ ପ୍ରତିନିଧି ଦଳ। ସିକ୍କିମର ଚାଟେନ୍ଠାରେ ଅଟକି ରହିଥିବା ପର୍ଯ୍ୟଟକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ। 12 ରାଷ୍ଟ୍ର ଉପରେ ଯାତ୍ରା ପ୍ରତିବନ୍ଧକ ଜାରି କଲା ଆମେରିକା। ଏବଂ ମହିଳା ହକି ଏସିଆ କପ୍ 2025ର ପ୍ରକାଶ ପାଇଲା କାର୍ଯ୍ୟସୂଚୀ। ପୃଥିବୀକୁ ସବୁଜ, ସୁନ୍ଦର ଏବଂ ପ୍ରଦୂଷଣ ମୁକ୍ତ କରିବା ଓ ଭବିଷ୍ୟତ ପିଢ଼ି ପାଇଁ ଏକ ସ୍ୱାସ୍ଥ୍ୟକର ବିଶ୍ୱ ଗଠନ ଉଦ୍ଦେଶ୍ୟରେ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। 1973 ପରଠାରୁ ମିଳିତ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ଅଧୀନରେ ଆଜିର ଦିନକୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ପ୍ଲାଷ୍ଟିକ୍ ପ୍ରଦୂଷଣର ମୁକାବିଲା କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଭଗବାନ ମହାବୀର ବନସ୍ଥଳୀ ପାର୍କରେ ବିଶ୍ୱ ପରିବେଶ ଦିବସ ଅବସରରେ ଏକ ସ୍ୱତନ୍ତ୍ର ବୃକ୍ଷରୋପଣ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଶ୍ରୀ ମୋଦି ଏକ୍ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଏକ ବଟବୃକ୍ଷର ଚାରାରୋପଣ କରିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ଆଜି ଆରାଭାଲି ଗ୍ରୀନ୍ ୱାଲ୍ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। 700 କିଲୋମିଟର ଅଞ୍ଚଳ ପରିମିତ ଆରାଭାଲି ରେଞ୍ଜକୁ ପୁନଃ ବନୀକରଣ କରିବା ହେଉଛି ଏହି ପ୍ରକଳ୍ପର ଉଦ୍ଦେଶ୍ୟ।
प्रकृति रक्षति रक्षिता अर्थात जो प्रकृति की रक्षा करते हैं प्रकृति उनकी रक्षा करती है।
पर्यावरण में संतुलन ये हमारी पुरातन परंपरा का एक अहम हिस्सा है। हमारे यहाँ कहा गया है यत् पिंडे तत् ब्रह्मांड, यानी जो पिंड यानी जीव में है वही ब्रह्मांड में है।
ଦିଲ୍ଲୀ, ରାଜସ୍ଥାନ, ହରିୟାଣା ଓ ଗୁଜରାଟର 29 ଜିଲ୍ଲା ଏହି ପ୍ରକଳ୍ପ ଅଧୀନରେ ଆସୁଛି। ଏହି ପ୍ରକଳ୍ପ ଅଧୀନରେ ଆରାଭାଲିର ଜୈବ ବିବିଧ ପ୍ରକ୍ରିୟାକୁ ଉଜ୍ଜୀବିତ ରଖିବା ତଥା ସୁସଂହତ ରଖିବା ଦିଗରେ ପୁନଃ ବନୀକରଣ ସମେତ ଅନ୍ୟାନ୍ୟ ପ୍ରକ୍ରିୟା ମାଧ୍ୟମରେ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହାଛଡ଼ା ସ୍ଥାନୀୟ ମୃତ୍ତିକାକୁ ଅଧିକ ଉର୍ବର କରିବା, ଜଳର ଉପଲବ୍ଧତାକୁ ସୁଗମ କରିବା ଏବଂ ଜଳବାୟୁ ପରିବର୍ତ୍ତନର କୁପ୍ରଭାବକୁ ରୋକିବା ଦିଗରେ ମଧ୍ୟ ପଦକ୍ଷେପ ନିଆଯାଉଛି। ଏହି ପ୍ରକଳ୍ପ ମାଧ୍ୟମରେ ସ୍ଥାନୀୟ ସମ୍ପ୍ରଦାୟଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଜଣାପଡ଼ିଛି। ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ପରିବେଶ ଅନୁକୂଳ ଯାତାୟତ ବ୍ୟବସ୍ଥାକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ ଦିଲ୍ଲୀ ସରକାରଙ୍କ ଦ୍ୱାରା ଆରମ୍ଭ ହେବାକୁ ଥିବା 200 ଇଲେକ୍ଟ୍ରିକ୍ ବସ୍ର ଶୁଭାରମ୍ଭ କରିଛନ୍ତି। ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଏକ ସିନ୍ଦୁର ଚାରାରୋପଣ କରିଛନ୍ତି। 1971 ଭାରତ ପାକିସ୍ତାନ ଯୁଦ୍ଧ ସମୟରେ ଅସାଧାରଣ ସାହସ ଏବଂ ଦେଶପ୍ରେମ ପ୍ରଦର୍ଶନ କରିଥିବା ଗୁଜରାଟ କୁଚ୍ର ସାହସୀ ମା ଏବଂ ଭଉଣୀମାନେ ତାଙ୍କୁ ଏହି ଚାରା ଉପହାର ଦେଇଛନ୍ତି। ନିକଟରେ ତାଙ୍କର ଗୁଜରାଟ ଗସ୍ତକୁ ମନେ ପକାଇ ମୋଦି କହିଛନ୍ତି, ସିନ୍ଦୁର ଚାରାର ଉପହାର ଦେଶର ମହିଳା ଶକ୍ତିର ସାହସ ଏବଂ ପ୍ରେରଣାର ଏକ ଦୃଢ଼ ପ୍ରତୀକ ହୋଇ ରହିବ। କଂଗ୍ରେସ ସାଂସଦ ଶଶି ଥରୁର୍ଙ୍କ ନେତୃତ୍ୱାଧୀନ ବହୁଦଳୀୟ ସଂସଦୀୟ ପ୍ରତିନିଧି ଦଳ ଆମେରିକାରେ ଭାରତର ଆତଙ୍କବାଦ ବିରୋଧୀ ନୀତି ସମ୍ପର୍କରେ ଦୃଢ଼ ଭାବେ ଉପସ୍ଥାପନ କରିଛନ୍ତି। ଆମେରିକାର ରାଜନୈତିକ ନେତା, ବରିଷ୍ଠ ଅଧିକାରୀ ଏବଂ ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା ହୋଇଥିବା ସୂଚନା ମିଳିଛି। ଶ୍ରୀ ଥରୁର୍ କହିଛନ୍ତି, ଆମେରିକା ପକ୍ଷରୁ ଆତଙ୍କବାଦୀ କାର୍ଯ୍ୟକଳାପକୁ ନିନ୍ଦା କରାଯିବା ସହ ଏହାକୁ ବିରୋଧ କରିବା ନେଇ ଭାରତର ସମ୍ପୂର୍ଣ୍ଣ ଅଧିକାର ରହିଛି ବୋଲି ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆମେରିକାର ସମର୍ଥନ ପରେ ଭାରତ ପକ୍ଷରୁ ଏହାକୁ ସ୍ୱାଗତ କରାଯାଇଛି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ବୈଦେଶିକ ବ୍ୟାପାର କମିଟି ମୁଖ୍ୟ ବ୍ରାଏନ୍ ମସ୍ତ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ସହ ପୃଥିବୀର ଯେକୌଣସି ସ୍ଥାନରେ ଏଭଳି ଆତଙ୍କବାଦୀ ଆକ୍ରମଣର କୌଣସି ସ୍ଥାନ ନାହିଁ ବୋଲି ମତ ରଖିଛନ୍ତି। ସେ କହିଛନ୍ତି, ଯେତେବେଳେ ତୁମ ଉପରେ ଆକ୍ରମଣ ହୋଇଛି ସେତେବେଳେ ଜବାବ ଦେବା ବ୍ୟତୀତ କୌଣସି ଉପାୟ ନାହିଁ। ସାଂସଦ ସଞ୍ଜୟ ଝାଙ୍କ ନେତୃତ୍ୱାଧୀନ ଦଳ ଆଜି ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କୁ ସାକ୍ଷାତ କରିଛନ୍ତି। ସେହିପରି ସାଂସଦ କାନି ମୋଇଙ୍କ ନେତୃତ୍ୱାଧୀନ ଦଳ ମଧ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ସାକ୍ଷାତ କରିଥିବା ଜଣାପଡ଼ିଛି। 7 ବହୁଦଳୀୟ ସଂସଦୀୟ ପ୍ରତିନିଧି ଦଳ ମଧ୍ୟରୁ 5 ଦଳ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଗସ୍ତ ସମୟରେ ପ୍ରତିନିଧି ଦଳ ବିଭିନ୍ନ ଦେଶର ରାଜନୈତିକ ନେତୃବୃନ୍ଦ, ବରିଷ୍ଠ ଅଧିକାରୀ, ଗଣମାଧ୍ୟମ ଏବଂ ପ୍ରବାସୀ ଭାରତୀୟଙ୍କ ସହ ଭାରତର ଆତଙ୍କବାଦ ବିରୋଧୀ ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସିକ୍କିମର ଚାଟେନ୍ଠାରେ ଫସି ରହିଥିବା ପର୍ଯ୍ୟଟକଙ୍କୁ ଆଜି ପାକ୍ୟଙ୍ଗ ଗ୍ରୀନ୍ଫିଲ୍ଡ ବିମାନ ବନ୍ଦରରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ବାୟୁସେନାର ଦୁଇଟି MI-17 ହେଲିକପ୍ଟର ସହାୟତାରେ ପ୍ରଥମ ଦୁଇଟି ପର୍ଯ୍ୟାୟରେ 63 ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ସାରିଥିବା ସୂଚନା ମିଳିଛି। ପାକ୍ୟଙ୍ଗ ବିମାନ ବନ୍ଦରରୁ ସିଲିଗୁଡ଼ିକୁ ଯାତ୍ରୀମାନଙ୍କୁ ପଠାଇବା କାର୍ଯ୍ୟ ଆରମ୍ଭ ହୋଇଛି। ସିକ୍କିମ୍ ସରକାର ସେଥିପାଇଁ ବସ୍ ବ୍ୟବସ୍ଥା କରିଛନ୍ତି। ଅନ୍ୟପକ୍ଷରେ ଯାତ୍ରୀମାନଙ୍କୁ ବାଗଡୋଗ୍ରା ପର୍ଯ୍ୟନ୍ତ ସୁରକ୍ଷିତ ଭାବେ ଆଣିବା ଲାଗି ଗୋଟିଏ MI-17 ହେଲିକପ୍ଟରକୁ ପ୍ରସ୍ତୁତ ରଖାଯାଇଛି। ଆଜି ଅପରାହ୍ନ ସୁଦ୍ଧା ପାଗ ଭଲ ରହିଲେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଯିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ ପ୍ରବଳ ବର୍ଷା ଯୋଗୁଁ ସିକ୍କିମ୍ର ଅନେକ ଅଞ୍ଚଳରେ ଭୂସ୍ଖଳନ ହେବା ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବିଶେଷକରି ଲାଚେନ୍ ଯାଇଥିବା ସମସ୍ତ ସଡ଼କ ପଥ ଭାସି ଯାଇଥିବାରୁ ଏହାର ପୁନରୁଦ୍ଧାର 2-3 ସପ୍ତାହ ପର୍ଯ୍ୟନ୍ତ ସମୟ ଲାଗିବା ନେଇ ସେଠାକାର ପୁଲିସ୍ ଅଧୀକ୍ଷକ କହିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଉପରେ ଗୁରୁତ୍ୱ ଦେଇ ଭାରତୀୟ ରେଳବାଇ ସ୍ୱଚ୍ଛ ପରିବହନ ବ୍ୟବସ୍ଥା ଆପଣାଉଛି। 2070 ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ ନିମନ୍ତେ ସ୍ଥିରୀକୃତ ପଞ୍ଚାମୃତ ଲକ୍ଷ୍ୟ ହାସଲକୁ ଗୁରୁତ୍ୱ ଦେଇ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ଭାରତୀୟ ରେଳସେବାରେ ଗତବର୍ଷ 700 କୋଟିରୁ ଅଧିକ ଯାତ୍ରୀ ଯାତ୍ରା କରିଛନ୍ତି ଏବଂ ଭାରତୀୟ ରେଳ ଜାତୀୟ ପରିବହନ ବ୍ୟବସ୍ଥାର ଏକ ପ୍ରମୁଖ ଅଂଶ ପାଲଟିଛି ବୋଲି ସେ କହିଛନ୍ତି। 2013-14 ମାଲ ପରିବହନ ପରିମାଣ 1,000 ମିଲିୟନ୍ ଟନ୍ ଥିବାବେଳେ 2024-25 ସୁଦ୍ଧା ଏହା 1,617 ମିଲିୟନ୍ ଟନ୍କୁ ବୃଦ୍ଧି ପାଇ ବିଶ୍ୱସ୍ତରରେ ଦ୍ୱିତୀୟ ବୃହତ୍ ମାଲ ପରିବହନ ବ୍ୟବସ୍ଥାରେ ପରିଣତ ହୋଇଥିବା ମନ୍ତ୍ରୀ କହିଛନ୍ତି। ଦେଶରେ 143 ମିଲିୟନ୍ ଟନ୍ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରାଯାଇଛି, ଯାହା 121 କୋଟି ବୃକ୍ଷ ସହ ସମାନ ବୋଲି ସେ କହିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 12 ରାଷ୍ଟ୍ର ଉପରେ ଯାତ୍ରା ପ୍ରତିବନ୍ଧକ ଜାରି କରିଛନ୍ତି। ଜାତୀୟ ସୁରକ୍ଷା ଏବଂ ଆମେରିକାର ନାଗରିକଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ସେହି 12 ରାଷ୍ଟ୍ର ହେଉଛନ୍ତି ଆଫଗାନିସ୍ତାନ, ମିଆଁମାର, ଚାଦ, କଙ୍ଗୋ, ଗାୟାନା, ଏରିଟ୍ରିଆ, ହାଇତି, ଇରାନ, ଲିବିଆ, ସୋମାଲିଆ, ସୁଦାନ ଏବଂ ୟେମେନ୍। ଏହିସବୁ ରାଷ୍ଟ୍ରଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ଭାବେ ଯାତ୍ରା କଟକଣା ଜାରି କରାଯାଇଛି। ଅନ୍ୟପକ୍ଷରେ 7 ଦେଶ ଉପରେ ଆମେରିକାକୁ ଆଂଶିକ ଯାତ୍ରା କଟକଣା ଜାରି କରାଯାଇଛି। ସେ ରାଷ୍ଟ୍ରଗୁଡ଼ିକ ହେଉଛି ଗୁରୁଣ୍ଡି, କ୍ୟୁବା, ଲାଓସ୍, ସିଏରା ଲିଓନ୍, ଟୋଗୋ, ତୁର୍କମେନିସ୍ତାନ ଓ ଭେନେଜୁଆଲା। ସୂଚନାଯୋଗ୍ୟ, ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ପ୍ରଥମ ପାଳିରେ ଅନେକଗୁଡ଼ିଏ ମୁସଲିମ୍ ବହୁଳ ରାଷ୍ଟ୍ର ଉପରେ ଯାତ୍ରା ପ୍ରତିବନ୍ଧକ ଜାରି କରିଥିଲେ। ତେବେ ପୂର୍ବଭଳି ଏହି ନିଷେଧାଦେଶ ବିରୋଧରେ କୋର୍ଟରେ ମାମଲା ଦାୟର ହେବା ନେଇ ସମ୍ଭାବନା ଦେଖାଦେଇଥିବା ଜଣାପଡ଼ିଛି। ଭାରତର ଅନ୍ୟ ଦୁଇଟି ଐତିହାସିକ ସ୍ଥଳକୁ ରାମସର ଐତିହ୍ୟସ୍ଥଳୀ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଏହାକୁ ମିଶାଇ ଭାରତର ରାମସର ଐତିହ୍ୟସ୍ଥଳୀ ସଂଖ୍ୟା 91କୁ ବୃଦ୍ଧି ପାଇଛି। ରାଜସ୍ଥାନର ହଲଦୀସ୍ଥିତ ଖିଚାନ ଏବଂ ଉଦୟପୁରସ୍ଥିତ ମେନାର ଆଦ୍ରଭୂମିକୁ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବୁଜ ଭାରତ ଗଠନ ଦିଗରେ ଏହା ଆଉ ଏକ ପଦକ୍ଷେପ ବୋଲି ପ୍ରମାଣ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିବେଶ ସଂରକ୍ଷଣ ଦିଗରେ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକୁ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯାଦବ କହିଛନ୍ତି, ଲୋକଙ୍କ ଯୋଗଦାନ ଫଳରେ ଭାରତ ପରିବେଶ ସଂରକ୍ଷଣ ଦିଗରେ ନୂତନ କୀର୍ତ୍ତିମାନ ସ୍ଥାପନ କରୁଛି। ଏକ ସବୁଜ ସୁନ୍ଦର ବିଶ୍ୱ ଗଠନ ଲାଗି ରାମସର ତାଲିକାରେ ବିଭିନ୍ନ ଆର୍ଦ୍ରଭୂମିର ବିକାଶ ଏବଂ ସଂରକ୍ଷଣ ଦିଗରେ ନିରନ୍ତର ପଦକ୍ଷେପ ଗ୍ରହଣ କରାଯାଉଛି। ମହିଳା ହକି ଏସିଆ କପ୍ 2025 କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଚଳିତ ବର୍ଷ September 5-14 ପର୍ଯ୍ୟନ୍ତ ଚୀନ୍ର ହାଙ୍ଗଜାଉରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରତିଯୋଗିତାର ପ୍ରଥମ ଦିନରେ ଭାରତ ଥାଇଲାଣ୍ଡ ସହ ମୁକାବିଲା କରିବ। ପୁଲ୍ ବିରେ ଭାରତ ସହ ଜାପାନ, ଥାଇଲାଣ୍ଡ ଏବଂ ସିଙ୍ଗାପୁର ରହିଥିବା ବେଳେ ପୁଲ୍ ଏରେ ଚୀନ, କୋରିଆ, ମାଲେସିଆ ଏବଂ ଚାଇନିଜ୍ ତାଇପେଇ ରହିଛି। ଗତବର୍ଷ ଏହି ପ୍ରତିଯୋଗିତାରେ ଟିମ୍ ଇଣ୍ଡିଆ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ଚଳିତ ବର୍ଷ ଟାଇଟଲ ହାସଲ ଲାଗି ଉଦ୍ୟମ କରିବ। ଏସିଆ କପ୍ରେ ବିଜୟୀ ଦଳ ସିଧାସଳଖ 2026 ମହିଳା FIH ହକି ବିଶ୍ୱକପ୍ ଲାଗି ଯୋଗ୍ୟତା ଅର୍ଜନ କରିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିଶ୍ୱ ପରିବେଶ ଦିବସ ଅବସରରେ ସ୍ୱତନ୍ତ୍ର ବୃକ୍ଷରୋପଣ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତର ଆତଙ୍କବାଦ ବିରୋଧୀ ଆଭିମୁଖ୍ୟ ନେଇ ଆମେରିକାର ନେତୃବୃନ୍ଦଙ୍କ ସହ ଆଲୋଚନା କଲେ ବହୁଦଳୀୟ ସଂସଦୀୟ ପ୍ରତିନିଧି ଦଳ। ସିକ୍କିମ୍ର ଚାଟେନ୍ଠାରେ ଅଟକି ରହିଥିବା ପର୍ଯ୍ୟଟକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ। 12 ରାଷ୍ଟ୍ର ଉପରେ ଯାତ୍ରା ପ୍ରତିବନ୍ଧକ ଜାରି କଲା ଆମେରିକା ଏବଂ ମହିଳା ହକି ଏସିଆ କପ୍ 2025 ପ୍ରକାଶ ପାଇଲା କାର୍ଯ୍ୟସୂଚୀ। ସମ୍ବାଦ ଶେଷ ହେଲା।